ମାର୍କ ପାଞ୍ଚ ପର୍ବ ଏକ ପଦରୁ କୋଡ଼ିଏ ପଦ, ଯାକୁବ ଚାରି ପର୍ବ ସାତ ପଦ।
ଫଟୁ ନମ୍ବର ଏକତିଶ। ଖରାପ ତାକତଲେ ବାନ୍ଧ ତୋ ହାର, ଦିନାଇକ ଗୋଟୁକ ଲୋକ ଖରାପ ତାକତେ ବାନ୍ଧି ହେଉ ରହିଲୋ। ହୁନ ଖାକତ ମାନେ ଏତକ ବଲୱାନ ରହିଲା ଯୋ ହୁନାକେ ରସି କି ସିଖଲାଇ ବି ବାନ୍ଧୁକ ନାହିଁ ସକତ ରହି। ଯୀଶୁ ହୁନ ଖରାପ ତାକତ ମାନକେ ହୁନ ଲୋକ ଯୋ ଗାଗଡ଼ଲେ ନିଙ୍ଗୁନ ଜାତ କାଜ ଗୋଠିଆଲା, ଆଉ ହୁମାନେ ନିଙ୍ଗୁନ ଗଲା ହୁନ ଲୋକ ହୁନ ଖରାପ ତାକତ ଚୋ ବନ୍ଧନଲେ ବାଞ୍ଚଲା। ହୁନ ହୁଥାକେ ଯାହୁନ ହୁନା ଚୋ ସଙ୍ଗ ମାନକେ ଯୀଶୁ କାଁ ଗୋଠିଆତ ରହିଲୋ ହୁନ ଗୋଟକେ ଗୋଠିଆଲା। ଯୀଶୁ କେତକ ଲୋକକେ ଖରାପ ତାକତଲେ ବଞ୍ଚାଉ ନାହିଁ। ସୈତାନ ଆଉ ଖରାପ ଶକ୍ତି ହୁନା ଚୋ ଗୋଟ ମାନତେ ହେଉକ ସକେଇ କି ତୁଇ ଗୋଟକ ବିଶ୍ୱାସୀ, ଆଉ ତୁଇ ବି ଖରାପ ତାକତ କା ଯେ ହଇରାନ ହେତା ହେସ। ମନେ ଥେଉର ତୁଇ ବି ସତ ମହାପ୍ରଭୁ ଚୋ ବେଟା ଶୁନ, ତୁ ଚୋ ଜିଉଏ ସୈତାନ କା ଯେ କାହିଁ ଡେରା ନିହାଏ। ସୈତାନ କେ ତାହାଞ୍ଚୁ ଭିତରକେ ଏଉକେ ନିଦାହାସ, ଆଉ ହୁନ ଖରାପ ତାକତ ମାନକେ ତାହାଞ୍ଚୁ ନିଙ୍ଗଲେ ଧୂରକେ ଜାତକା ଯେ ବଲୱାନ ପ୍ରଭୁ ନିଙ୍ଗ ଧ୍ୟାନ କରା। ଦୁସରା ବିଶ୍ୱାସୀ ମାନକେ ତୁହାଞ୍ଚ ସଙ୍ଘେ ଧ୍ୟାନ କରତ କାଜେ ମନାୱା, ତୁହାନ ଜେଲକ ପାହାର ହୁନାକେ ମାନାଇ ଦେ, ହୁଲକେ ପାହାର ହୁନାଚ ତାକତ ତୁହାନକେ ବଞ୍ଚାଇ ଦେ, ଆଉ ସୈତାନ ତାହାଞ୍ଚ କାହିଁଚ ନକ୍ସାନ କରୁକ ନସ୍କାଏ।